ନାହୁମ ଅଧ୍ୟାୟ ତିନ ସେହି ରକ୍ତପାତି ନଗର ସନ୍ତାପର ପାତ୍ର ତାହା ମିଥ୍ୟା ଓ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ସେ ଲୁଟ୍ ଛାଡ଼େ ନାହିଁ କୋରଡ଼ାର ଶବ୍ଦ ଚକ୍ରସମୂହର ଘର୍ଘର୍ ଶବ୍ଦ ନାଚିବା ଅଶ୍ୱଗଣ ଓ କୁଦିବା ରଥ ଅଶ୍ୱାରୋହୀ ଆରୋହଣ କରିବାର ଆଉ ଜଗ୍ ଜଗ୍ ଖଡ଼ଗ ଓ ଝଲମଲ ବର୍ଷା ପୁଣି ଅପାର ହତଲୋକ ଓ ଶବର ଏକ ମହାଢିପି ଆଉ ଶବର ସଂଖ୍ୟାର ସୀମା ନାହିଁ ସେମାନଙ୍କ ଶବ ଉପରେ ଲୋକେ ଝୁଣ୍ଟି ପଡ଼ନ୍ତି ପରମ ସୁନ୍ଦରୀ ମାୟାବିନୀ ଯେଉଁ ବେଶ୍ୟା ସେ ନାନା ଦେଶୀୟମାନଙ୍କୁ ଆପଣା ବେଶ୍ୟାକ୍ରିୟା ଦ୍ୱାରା ଓ ଗୋଷ୍ଠୀଗଣକୁ ଆପଣା ମାୟାକ୍ରିୟା ଦ୍ୱାରା ବିକ୍ରୟ କରେ କାରଣ ତାହାର ବେଶ୍ୟାକ୍ରିୟା ଅସଂଖ୍ୟ ଅଟେ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ଦେଖ ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବସ୍ତ୍ରର ଅଞ୍ଚଳ ଟେକି ତୁମ୍ଭ ମୁଖ ଉପରେ ଥୋଇବା ଆଉ ଆମ୍ଭେ ଗୋଷ୍ଠୀବର୍ଗକୁ ତୁମ୍ଭର ଉଲ୍ଲଙ୍ଘତା ଓ ରାଜ୍ୟସମୂହକୁ ତୁମ୍ଭର ଲଜ୍ଜା ଦେଖାଇବା ପୁଣି ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦା ରହିତ କରିବା ଓ ଦୃଶ୍ୟରେ କୌତୁକର ବିଷୟ କରିବା ପୁଣି ଯେଉଁମାନେ ତୁମ୍ଭ ପ୍ରତି ଅନାଇବେ ସେ ସମସ୍ତେ ତୁମ୍ଭ ନିକଟରୁ ପଳାଇବେ ଆଉ କହିବେ ନିନିବି ଉଚ୍ଚନ ହୋଇଅଛି ତାହା ବିଷୟରେ କିଏ ବିଳାପ କରିବ ଆମ୍ଭେ ତୁମ୍ଭ ପାଇଁ ସାନ୍ତ୍ୱନାକାରୀଗଣ କେଉଁଠାରେ ଖୋଜିବା ଯେ ନଦୀଗଣ ମଧ୍ୟରେ ଅବସ୍ଥିତା ଓ ଚତୁର୍ଦ୍ଦିଗରେ ଜଳବେଷ୍ଟିତା ଥିଲା ସମୁଦ୍ର ଯାହାର ଗଡ଼ର ଖାଇ ଓ ପ୍ରାଚୀର ଥିଲା ଏପରି ନୋ ଆମନ୍ଠାରୁ ତୁମ୍ଭେ କି ଶ୍ରେଷ୍ଠ କୁସ୍ ଓ ମିସର ତାହାର ବଳ ସ୍ୱରୂପ ଥିଲେ ଓ ତାହା ଅସୀମ ଥିଲା ପୁଟିୟ ଓ ଲୁବିୟମାନେ ତାହାର ସହକାରୀ ଥିଲେ ତଥାପି ସେ ନିର୍ବାସିତା ହେଲା ସେ ବନ୍ଦିତ୍ୱ ସ୍ଥାନକୁ ଗଲା ତାହାର ଶିଶୁଗଣ ମଧ୍ୟ ସମସ୍ତ ପଥମୁଣ୍ଡରେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେଲେ ଲୋକମାନେ ତାହାର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ ଆଉ ତାହାର ବଡ଼ ଲୋକ ସମସ୍ତେ ଶୃଙ୍ଖଳରେ ବନ୍ଧା ହେଲେ ତୁମ୍ଭେ ମଧ୍ୟ ମତ ହେବ ତୁମ୍ଭେ ଲୁଚାଯିବ ଆହୁରି ତୁମ୍ଭେ ଶତ୍ରୁ ସକାଶୁ ଦୃଢ଼ ଗଡ଼ ଅନ୍ୱେଷଣ କରିବ ତୁମ୍ଭର ଦୁର୍ଗ ସବୁ ଆଦ୍ୟ ପକ୍ୱଫଳ ବିଶିଷ୍ଟ ଡିମ୍ବୁରୀ ବୃକ୍ଷମାନର ତୁଲ୍ୟ ହେବେ ସେସବୁ ହଲାଗଲେ ଫଳଭକ୍ଷକର ମୁଖରେ ପଡ଼ିବ ଦେଖ ତୁମ୍ଭର ମଧ୍ୟସ୍ଥିତ ଲୋକମାନେ ସ୍ତ୍ରୀଲୋକ ଅଟନ୍ତି ତୁମ୍ଭ ଦେଶର ନଗରଦ୍ୱାର ସକଳ ତୁମ୍ଭ ଶତ୍ରୁଗଣ ପାଇଁ ମେଲା ହୋଇ ରଖାଯାଇଅଛି ଅଗ୍ନି ତୁମ୍ଭର ଅର୍ଗଳ ସବୁ ଗ୍ରାସ କରିଅଛି ଅବରୋଧର ସମୟ ନିମନ୍ତେ ଜଳ କାଢ଼ିଆଣ ତୁମ୍ଭର ଦୁର୍ଗ ସବୁ ଦୃଢ଼ କର କାଦୁଅକୁ ଯାଇ ମାଟି ଚକଟ ଇଟାଭାଟି ଦୃଢ଼ କର ସେଠାରେ ଅଗ୍ନି ତୁମ୍ଭକୁ ଗ୍ରାସ କରିବ ଖଡ଼ଗ ତୁମ୍ଭକୁ ଛେଦନ କରିବ ତାହା ପତଙ୍ଗର ନ୍ୟାୟ ତୁମ୍ଭକୁ ଗ୍ରାସ କରିବ ତୁମ୍ଭେ ପତଙ୍ଗର ନ୍ୟାୟ ଆପଣାକୁ ବହୁ ସଂଖ୍ୟକ କର ପଙ୍ଗପାଳ ପରି ଆପଣାକୁ ବହୁ ସଂଖ୍ୟକ କର ତୁମ୍ଭେ ଆକାଶର ତାରାଗଣ ଅପେକ୍ଷା ଆପଣା ବଣିକଗଣର ସଂଖ୍ୟା ବୃଦ୍ଧି କରିଅଛ ପତଙ୍ଗ ନଷ୍ଟ କରି ଉଡ଼ିଯାଏ ତୁମ୍ଭର ମୁକୁଟଧାରୀମାନେ ପଙ୍ଗପାଳ ପରି ଓ ତୁମ୍ଭର ପ୍ରଧାନ ସେନାପତିମାନେ ଫଡ଼ିଙ୍ଗର ଝାଙ୍କ ପରି ସେ ଫଡ଼ିଙ୍ଗମାନେ ଶୀତ ଦିନରେ ବାଡ଼ରେ ରହନ୍ତି ମାତ୍ର ସୂର୍ଯ୍ୟର ଉଦୟ ହେଲେ ଉଡ଼ି ପଳାନ୍ତି ଆଉ ସେମାନେ କେଉଁଠାରେ ଥାଆନ୍ତି ତାହା ଜଣାଯାଏ ନାହିଁ ହେ ଅସୁରର ରାଜା ତୁମ୍ଭର ପଲରକ୍ଷକମାନେ ଘୁମାଉଅଛନ୍ତି ତୁମ୍ଭର ପ୍ରତାପାନ୍ୱିତ ଲୋକମାନେ ବିଶ୍ରାମ କରୁଅଛନ୍ତି ତୁମ୍ଭର ଲୋକମାନେ ପର୍ବତଗଣ ଉପରେ ଛିନ୍ନ ଭିନ୍ନ ହୋଇଅଛନ୍ତି ଆଉ ସେମାନଙ୍କୁ ସଂଗ୍ରହ କରିବାକୁ କେହି ନାହିଁ। ତୁମ୍ଭ ଆଘାତର ଉପଶମ ନାହିଁ, ତୁମ୍ଭର କ୍ଷତ ବ୍ୟଥାଜନକ। ଯେଉଁମାନେ ତୁମ୍ଭ ବିଷୟକ ସମ୍ବାଦ ଶୁଣନ୍ତି ସେ ସମସ୍ତେ ତୁମ୍ଭ ପ୍ରତି ହାତ ତାଳି ଦିଅନ୍ତି, କାରଣ ତୁମ୍ଭର ଦୁଷ୍ଟତା କାହା ଉପରେ ଅବିରତ ବର୍ତ୍ତି ନାହିଁ।